मृत्यु द्वयम्
द्विटि कार्य
कथम् किपरि स्यात्
सम्भव
हैपरे इति संविचिन्त्य सेहि विषय भलभावरे चिंता करी ज्ञात्वा एवं कौन करिबा उचित ता स्थिर करी आविशत प्रवेश कले तुंडम से असुरर मुख मध्यरे अशेषद्रुक हरि अनंत शक्ति संपन्न त्रिकालदर्शी श्री कृष्ण अनुवाद वर्तमान कौन करिबा कर्तव्य यही असुरर संहार एवं वर्तमान कर जीवन रक्षा किपर एक संगे हब अनंत शक्ति संपन्न श्री कृष्ण युगपत से दुई कार्य संपादन उपाय स्थिर करने क्षण काल अपेक्षा कले एवं तापर से उपाय स्थिर कर अगासुर मुखरे प्रवेश कले शुक्ल भाव कहते श्रीकृष्ण अनंत वीर्य सर्वज्ञ कारण से सबकि जानती जेहेतु से सबकि पूर्ण रूपे अवगत तेणु तक्षर बाड़क मान रक्षा करवा से असुर को संहार करने उपाय निर्धारण करने आद कठिन ना तेणु से असुरर मुखरे प्रवेश करने को मनस्थ कले मुझे अच्छा आम ये श्लोक आलोचना करने पूर्व आम गत काली कही श्लोक चबीस तेणु पचीस छब्बीस सतैश ये तीनोटी श्लोक आम पाठ करदे कौन भावार्थ ना पचीस श्लोक कह समस्त हृदय में अंतर्जामी रूपे विद्यमान भगवान श्रीकृष्ण कृत्रिम अजगर संबंध में बाड़क मैंने परस्पर मध्य कथबार्ता होते शुणिले से जाणिनले से प्रकृत पक्षे अघासुर नामक एक असुर जे कि एक अजगर रूप धारण करथिला से विषय जाणी श्रीकृष्ण तांको संगवान को से असुर मुखरे प्रवेश करने को निषेध करने चाहूँ तापर श्लोक कह छब्बीस श्लोक कृष्ण जो चिंता करते किपर गोपाल मान को असुर मुखर प्रवेश करवृत्त करतेबूर मुखर प्रवेश करते असुरटी कितु से जोड़ नाला कारण श्री कृष्ण करतुक निहित तार आत्मसोजन कथा चिंता करूला मुखर कृष्ण प्रवेश को प्रतीक्षा करूला श्लोक सतैश कहु कृष्ण देखिले समस्त गोपबाड़क मैंने जो मैंने व्यतीत आ क्या से प्रभु बोली जाणी नथिले से बाहर को चल जाऊँगी साक्षात मृत्यु रूपी अभासुर उदर अग्नि तृण कर प्रवेश कर वर्तमान संपूर्ण असहाय कृष्ण पक्षे उपसखा मानू विच्छिन्न होगा असहनीय था तेणु अंतरंग शक्ति द्वारा जपरी आयोजित होणु आयोजित हो देखि कृष्ण क्षणिक विस्मयानित होते वर्तमान कौन करवा उचित बुझीपार नमो विश्वाय कृष्ण पृष्ठाय भूतलेनते दामोदर स्वामी नाम नमो सद्भक्तमणे मणिपुर गुहवाय च प्रभुपाद सद्वाणी प्रचार निरताय हरे कृष्ण अजी पित्र भीष्माष्टकम भीष्माष्टमी आज दिवस भीष्म आविर्भाव होते तेणु आज पवित्र तिथि आम भगवान दशम स्कंद बार अध्याय अठाईसतम श्लोक पर किसी आलोचना करवा भगवान अभासुर लीला चलती अभासुर बद्ध तेणु ये भगवान हूँ लीला पुरुषोत्तम भगवान भगवान रामचंद्र को कहे मर्यादा पुरुषोत्तम कृष्ण हूँ लीला पुरुषोत्तम एवं महाप्रभु चैतन्य महाप्रभु हूँ प्रेम पुरुषोत्तम तीन पुरुषोत्तम तेणु लीलारे विचक्षण लीला भगवान लीला लीला पुरुषोत्तम भी कह जाए अवश्य भगवान विभिन्न समय लीला अवतार ग्रहण करती अन्य युग मानक सत्य त्रत द्वापर युग मानक भगवान लीला अवतार ग्रहण करती किंतु कलियुगर भगवान आ लीला अवतार ग्रहण करती ना कलियुगर से छन्न अवतार आसती तेणु भगवान महाप्रभु छन्न बोली कह कलौ त्रिजुगत सत्यम कलौ छन्न श्रीमद भागवत सप्तम स्कंद नवम अध्याय प्रहलाद महाराज स्तुति कही भगवान को नृसिंहदेव को सत्ययुगर से स्तुति करते कलियुगर से आसवे छन्न अवतार बोली से श्लोक प्रतिपादित हो ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ଭଗବାନ ଇଥମ ନୃ ତୀର୍ଯ୍ୟ କୃଷି ଦେବଦଶାବତାରୀ ଲୋକାନୁଭାବ ଶ୍ରୀ ହଂସି ଜଗତ ପ୍ରତିପା ଧର୍ମ ମହାପୁରୁଷ ପାଶି ଯୁଗାନୁବୃତ୍ତିଆ ଛନ୍ନ କଳଉଚ ତଭବସ୍ତ ଯୁଗତ ସତ୍ୟ ଛନ୍ନ କଳ ଭଗବାନ ଆଉ ଲୀଳାବତାର କରନ୍ତି ନାହିଁ କଳି ଯୁଗରେ, ସେଥିପାଇଁ ଭଗବାନଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। ଭଗବାନ ଚାରି ଯୁଗରେ ଆସନ୍ତି କିନ୍ତୁ ତାକୁ ଚତୁର୍ଯୁଗ ବୋଲି କୁହାଯାଏ ନାହିଁ, ତାକୁ ତ୍ରିଯୁଗ ବୋଲି କୁହାଯାଏ। କାହିଁକି ନା ଭଗବାନ ଅନ୍ୟ ଯୁଗମାନଙ୍କରେ ଲୀଳା ଅବତାର କରନ୍ତି, ଲୀଳା କରନ୍ତି, କିନ୍ତୁ କଳିଯୁଗରେ ଭଗବାନ ଆସିଲେ ମଧ୍ୟ ସେ ନିଜକୁ ପ୍ରକାଶ କରନ୍ତି ନାହିଁ, ସେଥିପାଇଁ ଭଗବାନଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ। ଯାହା ହେଉ, ଭଗବାନ ଏଭଳି ଭାବରେ ବର୍ତ୍ତମାନ ଅଘାସୁର ବଧ ଲୀଳାଟି କରିବେ, ତେଣୁ ଅଘାସୁର ଭଗବାନ ନ ଚାହିଁଲେ ମଧ୍ୟ ଭଗବାନ ଚାହାନ୍ତି ନାହିଁ, ତାଙ୍କର ସାଙ୍ଗ ବାଳକମାନେ ଏ ଅଘ କହିଲେ, ଅଘର ଅର୍ଥ ହେଉଛି ପାପ, ପାପ ଅଘ, ଅଘର ପାପର ମୂର୍ତ୍ତିମନ୍ତ ପ୍ରତୀକ ସେ ଥିଲା ଅଘାସୁର। ପାପର ଅସୁର ତ ପାପୀ, କିନ୍ତୁ ଆକୁ ବିଶେଷ ଭାବରେ ପାପର ମୂର୍ତ୍ତିମନ୍ତ ବିଗ୍ରହ ବୋଲି କୁହାଯାଉଛି ଅଘାସୁର। ତେଣୁ ଭଗବାନ ଚାହାନ୍ତି ନାହିଁ ଯେ ତାଙ୍କର ସାଙ୍ଗ ବାଳକମାନେ ଏ ଅଘାସୁର ପାଟିରେ ପ୍ରବେଶ କରନ୍ତୁ, କିନ୍ତୁ ଭଗବାନ ନ ଚାହିଁଲେ ମଧ୍ୟ ଅଘାସୁର ପାଟିରେ ସବୁ ଖାଲି ବାଳକମାନେ ଗଲେ ତା ନୁହଁ, ବାଛୁରୀମାନେ ମଧ୍ୟ ପ୍ରବେଶ କଲେ। ତେଣୁ ଇଏ ଭଗବାନ ନ ଚାହିଁଲେ ମଧ୍ୟ ଭଗବାନଙ୍କ ଯୋଗମାୟା ଶକ୍ତିରେ ଏସବୁ କାର୍ଯ୍ୟ ହେଉଛି, ଲୀଳା କରିବେ ଭଗବାନ। ତେଣୁ ସେହିଭଳି ଭାବରେ ଭଗବାନ ଚାହାନ୍ତି ନାହିଁ ଯେ ଆମେ ଏଇ ଯେଉଁ ଭୌତିକ ଜଗତରେ ପ୍ରବେଶ କରିବା, ଭଗବାନ ଚାହାନ୍ତି ନାହିଁ, କିନ୍ତୁ ଭଗବାନ ନ ଚାହିଁଲେ ମଧ୍ୟ ଆମେ ସବୁ ପ୍ରବେଶ କରିଛେ। ଯେମିତି ବର୍ତ୍ତମାନ ଭଗବାନ ତାଙ୍କ ସାଙ୍ଗ ବାଳକମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଅଜଗର ସର୍ପ ଭିତରେ ପ୍ରବେଶ କରିବେ, ଅଜଗର ପାଟି ତୁଣ୍ଡ ଭିତରେ, ଏଇଟା ଟିକେ ଆଗକୁ ପଡ଼ିଲା ତ ଦେଖିହେଉନି ଟିକେ, ଏଇଟାକୁ ଭଗବାନ ତୁଣ୍ଡ ଭିତରେ ପ୍ରବେଶ କରୁଛନ୍ତି। ସେହିଭଳି ଭାବରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଚିନ୍ତା କରିବାକୁ ପଡ଼ୁଛି, ସବୁ ଚିନ୍ତ୍ୟ ଭଗବାନଙ୍କର ସେ ଯାହା ଚାହିଁବେ ତାହା ହବ ଭଗବାନ, କିନ୍ତୁ ତାଙ୍କୁ ମଧ୍ୟ ଚିନ୍ତା କରିବାକୁ ପଡ଼ିଲା। ଭଗବାନଙ୍କର ଶକ୍ତି ଯେଉଁ ରହିଛି ଅଶେଷ ଧ୍ରୁବ ହରି, ଭଗବାନଙ୍କର ଅଶେଷ ଶକ୍ତି ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ସୁତାସୁତ ଉପନିଷଦ ବର୍ଣ୍ଣନା କରାଯାଇଛି, ନ ତସ୍ୟ କାର୍ଯ୍ୟଂ କରଣଂଚ ବିଦ୍ୟତେ ନ ତତ୍ ସମସ୍ୟା ଅଧିକଶ୍ଚ ଦୃଶ୍ୟତେ ପରାସ ଶକ୍ତି ବିବିଧିବ ଶୂୟତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନର ଯେଉଁ ଶକ୍ତି ରହିଛି ପରାସ ଶକ୍ତି, ପରାସି ଭଗବାନ ଶ୍ରେଷ୍ଠ, ତାଙ୍କ ଉପରେ ଆଉ କେହି ନାହାନ୍ତି, ତେଣୁ ତାଙ୍କର ଯେଉଁ ଶକ୍ତି ରହିଛି ବିବିଧେୟ କଳ୍ପତେ, ଅନନ୍ତ ଶକ୍ତି ରହିଛି ଭଗବାନଙ୍କର, ଆମେ ଚିନ୍ତା କରିପାରିବା ନାହିଁ କେତେ ଶକ୍ତି ରହିଛି। ସ୍ୱାଭାବିକ ଜ୍ଞାନ ବଳ କ୍ରିୟା, ତ ସେ ଯେଉଁ ଶକ୍ତି କେଉଁଠି ପାଇଲେ ନା ସ୍ୱାଭାବିକ ମନକୁ ମନ ଆସି ତାଙ୍କ ପାଖରେ ଶକ୍ତି ରହିଛି, ତାଙ୍କୁ ସେ ଶକ୍ତି ପ୍ରାପ୍ତ ହେବା ପାଇଁ କୌଣସି ଚେଷ୍ଟା କରିବାକୁ ପଡ଼ୁନାହିଁ। ଇଏ ହେଉଛନ୍ତି ଭଗବାନ, ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ୍ୟ ଶ୍ରେୟ ଜ୍ଞାନ ବୈରାଗ୍ୟଂ ଚୈବ ସନ୍ନାମ ଇତି ଭଗବାନ। ପରାଶମୁନି ବ୍ୟାସଦେବଙ୍କର ପିତା, ସେ ଭଗବାନଙ୍କର ଏହିଭଳି ଭାବରେ ସଂଜ୍ଞା ଦେଇଛନ୍ତି, ସମସ୍ତ ଯେତେ ଐଶ୍ୱର୍ଯ୍ୟ ରହିଛି ତାକୁ ଛଅ ଭାଗରେ ବିଭକ୍ତ କରାଯାଉଛି। ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ, ସବୁ ଐଶ୍ୱର୍ଯ୍ୟ ଯାହାଙ୍କ ପାଖରେ ଅଛି ପୂର୍ଣ୍ଣ ମାତ୍ରାରେ ସେ ହେଉଛନ୍ତି ଭଗବାନ। ବୀର୍ଯ୍ୟ ଯେତେ ଶକ୍ତି ରହିଛି, ବୀର୍ଯ୍ୟ ସେ ଯଶ ଯେତେ ଯଶ ରହିଛି, ଶ୍ରିୟ ଯେତେ ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଯେତେ ଧନ ରହିଛି, ଏବଂ ଜ୍ଞାନ ଏବଂ ବୈରାଗ୍ୟ, ଏ ଛଅଟି ଐଶ୍ୱର୍ଯ୍ୟରେ ଏ ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ। ତେଣୁ ଆମେ ମଧ୍ୟ ଏଇଭଳି ଭାବରେ ଯଦି କିଛି ଐଶ୍ୱର୍ଯ୍ୟରେ ଟିକେ ଅଧିକା ଆମ ପାଖରେ କିଛି ରହିଯାଉଛି, ଲୋକମାନେ ତାଙ୍କୁ ଭଗବାନ ବୋଲି ଗ୍ରହଣ କରୁଛନ୍ତି, ଜ୍ଞାନଶକ୍ତି ଜଣଙ୍କର ବହୁତ ବହୁତ ଜ୍ଞାନ ରହିଛି, ପ୍ରବଳ ଜ୍ଞାନ ରହିଛି, ଯେମିତି ରହିଥିଲେ କେଶବ କାଶ୍ମୀରୀ। କେଶବ କାଶ୍ମୀରୀ ଯେଉଁ ଜ୍ଞାନ ରହିଥିଲା ସରସ୍ୱତୀ ଦେବୀଙ୍କ କୃପାରୁ, କିନ୍ତୁ ସେ ଜ୍ଞାନର ଅଧିକାରୀ ହୋଇକରି ସେ ଜ୍ଞାନଟାକୁ ଠିକ୍ ଭାବରେ ଉପଯୋଗ କଲେ ନାହିଁ, ଗର୍ବ ଆସିଗଲା ତାଙ୍କର, ତେଣୁ ସମସ୍ତଙ୍କୁ ପରାସ୍ତ କରିବା ପାଇଁ ଲାଗିଲେ। ଯେତେ ସବୁ ଜ୍ଞାନୀମାନେ ଅଛନ୍ତି କାଶ୍ମୀରରୁ ଆସିଛନ୍ତି, ସେ କେଶବ କାଶ୍ମୀରୀ କାଶ୍ମୀରର ବ୍ୟକ୍ତି, ସେ ପଣ୍ଡିତ, ସମସ୍ତଙ୍କୁ ପରାସ୍ତ କରିବା ପାଇଁ ଲାଗିଲେ। ଗୋଟିଏ ଗୋଟିଏ ଶକ୍ତିର ଅଧିକାରୀ ଏଇଭଳି ଭାବେ ନିଜକୁ ଗର୍ବିତ ହୋଇଯାଆନ୍ତି, ଭଗବାନ ବୋଲି ମନେ କରନ୍ତି। ଆଉ ଯିଏ ସବୁକିଛିର ଐଶ୍ୱର୍ଯ୍ୟ ମାଲିକ ପୂର୍ଣ୍ଣ ମାତ୍ରାରେ, ତାଙ୍କ ପାଖରେ କେତେ ଗର୍ବ ନଥିବ। ଯଦିଓ ସେ ସମସ୍ତ କିଛିର ମାଲିକ, ସବୁକିଛିର ପୂର୍ଣ୍ଣ ମାଲିକ ଭଗବାନ, ତାଙ୍କ ପାଖରେ ଗର୍ବ ନାହିଁ। ସେଇଥିପାଇଁ ଯାହା ତାଙ୍କର ଯାହାର ଗର୍ବ ହୋଇଥାଏ ଭଗବାନ ସେ ଗର୍ବକୁ ନାଶ କରିଦିଅନ୍ତି। ଗର୍ବ ଗଞ୍ଜନ ନରହରି, ଗର୍ବ ନ ସନ୍ତି କାହାରି, ସମସ୍ତଙ୍କର ଗର୍ବ ଭଙ୍ଗ କରିଦିଅନ୍ତି ଭଗବାନ। କାରଣ ଗର୍ବ ଥିଲେ ଆମେ ପ୍ରକୃତ କଥାକୁ ଜାଣିପାରିବା ନାହିଁ, ଗର୍ବରେ ଆମେ ସବୁ ଭୁଲିଯିବା, ଅନ୍ଧ ହୋଇଯିବା ଗର୍ବ ଦ୍ୱାରା। ତେଣୁ ଇଏ ଭଗବାନ ସମସ୍ତ କିଛିର ଐଶ୍ୱର୍ଯ୍ୟର ମାଲିକ ରହିଛନ୍ତି, ପୂର୍ଣ୍ଣ ମାତ୍ରାରେ ସେ ଅଧିକାରୀ, କିନ୍ତୁ ଗର୍ବ ଶୂନ୍ୟ, ବହୁତ କ'ଣ, ବହୁତ ବହୁତ କ'ଣ, ଗର୍ବ ଶୂନ୍ୟ, ନିରଭିମାନୀ, କୌଣସି ଅଭିମାନ ନାହିଁ ତାଙ୍କର, ବହୁତ ବିନୀତ ଭାବରେ। ଯେତେବେଳେ ଉଦ୍ଧବ ବିଦ୍ରୁଙ୍କୁ କହୁଛନ୍ତି ଭଗବାନଙ୍କର ତତ୍ତସ୍ୟ କଙ୍କର୍ଯ୍ୟ ମଣଙ୍ଗୁତାନ ବିଗ୍ରା ପୈତ୍ୟଙ୍ଗ ଯୁଗ୍ରେ ସେନମ ତିଷ୍ଠ ନିଶନ୍ୟ ପରମେଶ୍ୱ ଦିଷ୍ଣେ ନେବୋଧେ ଦେବ ନିଧାର ହେଇଛି ଭଗବାନ। ସମଗ୍ର ଐଶ୍ୱର୍ଯ୍ୟ ରହିଛି ତାଙ୍କ ପାଖରେ, କିନ୍ତୁ କଂସକୁ ବଦ୍ଧ କଲା ପରେ ଭଗବାନ ନିଜେ ରାଜା ହେଲେ ନାହିଁ, କଂସକୁ ନିଜେ ବଦ୍ଧ କଲେ ଭଗବାନ, ସେ ତାଙ୍କଠି ରାଜା ହେଇପାରିଥାନ୍ତେ, କିନ୍ତୁ ରାଜା ହେଲେ ନାହିଁ। ରାଜା କଲେ କାହାକୁ ନା, ବୃଦ୍ଧ ବ୍ୟକ୍ତି ବସିଛନ୍ତି, ବୃଦ୍ଧ ବ୍ୟକ୍ତି ଉଗ୍ରସେନ, ଉଗ୍ରସେନକୁ ରାଜା କରେଇଲେ, ଏବଂ ରାଜା କରେଇକିରି ନିଜକୁ ମଧ୍ୟ ରାଜା ବୋଲି ଭାବୁନାହାନ୍ତି। ଭଗବାନ ଉଗ୍ରସେନ ବସିଛନ୍ତି ରାଜା, ମଥୁରାର ରାଜା ଉଗ୍ରସେନ ବସିଛନ୍ତି, ତାଙ୍କର ଯେଉଁ ରହିଛି ସ୍ୱର୍ଣ୍ଣ ସିଂହାସନରେ ବସିଛନ୍ତି, ଏବଂ ଭଗବାନ ଯାଇକିରି ତାଙ୍କର ପାଦ ପାଖରେ ରହିକିରି ଦଣ୍ଡାୟମାନ ହେଇକିରି ହାତ ଯୋଡ଼ି ସହକାରେ ନିବେଦନ କରୁଛନ୍ତି। ଇ ଭଗବାନଙ୍କର କୈଙ୍କର୍ଯ୍ୟ, ଭଗବାନ କାହାର ଚାକର ନୁହନ୍ତି, କିଙ୍କର ନୁହନ୍ତି, ସେ ସମସ୍ତଙ୍କର ସେ ମାଲିକ, କିନ୍ତୁ କିଙ୍କର ଭଳି ଚାକର ଭଳି ତାଙ୍କ ପାଖରେ ଠିଆ ହେଇକି ନିବେଦନ କରୁଛନ୍ତି। ତତ୍ତ ଉଦ୍ଧବ ଯେତେବେଳେ ଚିନ୍ତା କରୁଛନ୍ତି ଭଗବାନ ଚାଲିଗଲା ପରେ, ଏ ଲୀଳା ବିଷୟ ସ୍ମରଣ କରୁଛନ୍ତି, ଉଦ୍ଧବ କ୍ରନ୍ଦନ କରୁଛନ୍ତି। ତତ୍ତସ୍ୟ କୈଙ୍କର୍ଯ୍ୟ କଳମ ଭୂତାନ, ତାଙ୍କର ଯେଉଁ କୈଙ୍କର୍ଯ୍ୟ, ଯେଉଁ ସେବକର ଭାବ ଅଳମ, ତାଙ୍କଠାରୁ ଆଉ କି ଅଧିକ ସେବା କରିପାରିବେ ନାହିଁ। ତେଣୁ ଭଗବାନ ନିଜେ ଦେଖାଉଛନ୍ତି କେମିତି ଆମେ ଭଗବାନଙ୍କର ସେବା କରିବା, ଚୈତନ୍ୟ ମହାପ୍ରଭୁ ଉପରେ ଆସି ସେବା କରିବା ଶିଖାଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ହରେ। ଭଗବାନ ସେ ହେଉଛନ୍ତି ମାଲିକ, ଆମେ ପ୍ରକୃତ ତାଙ୍କର କିଙ୍କର, କିନ୍ତୁ ଆମେ ଜାଣିନି କେମିତି ସେବା କରିବାକୁ ପଡ଼ିବ। ଭଗବାନ ନିଜେ ଆସି ଶିକ୍ଷା ଦେଉଛନ୍ତି ମହାପ୍ରଭୁ ଉପରେ। ତେଣୁ ମଥୁରାରେ, ମଥୁରାର ରାଜ ସିଂହାସନରେ ଉଗ୍ରସେନ ଯେତେବେଳେ ବସିଥିଲେ, ସେହି ସମୟରେ ଭଗବାନ ସ୍ୱୟଂ ଯାଇ ତାଙ୍କ ପାଦ ପାଖରେ ନମ୍ର ବିନମ୍ର ସହକାରେ କହୁଛନ୍ତି, ହେ ମହାରାଜ, ନିଧାର ଦେବ ନେବୋଧ ଦେବ ନିଧାର ହେଇଛି, ଆଜ୍ଞା ହେଉ, କ'ଣ ମୋ ପାଇଁ କ'ଣ ରହିଛି ସେବା। ଏଇଭଳି ଭାବରେ ସମସ୍ତ ଐଶ୍ୱର୍ଯ୍ୟର ସେ ମାଲିକ ହେଉଛନ୍ତି ଭଗବାନ। ତେଣୁ ସିଏ ଯେଉଁଭଳି ଭାବରେ ଭଗବାନ ନ ଚାହିଁଲେ ମଧ୍ୟ ଭଗବାନଙ୍କର ଯୋଗମାୟା ଶକ୍ତି ବଳରେ ଭଗବାନଙ୍କ ସାଙ୍ଗ ବାଳକମାନେ ଅହିର ମୁଖରେ ପ୍ରବେଶ କରୁଛନ୍ତି, ଅଜଗର ମୁଖରେ ପ୍ରବେଶ କରୁଛନ୍ତି, ଅଘାସର ପାପ ପ୍ରତୀକ। ତେଣୁ ଭଗବାନ ତାଙ୍କର ତୁଣ୍ଡରେ ପ୍ରବେଶ କରିବେ, ଅଘାସର ତୁଣ୍ଡରେ ପ୍ରବେଶ କରିବେ ଭଗବାନ। ତେଣୁ ସେହିଭଳି ଭାବରେ ଆମେ ମଧ୍ୟ ନ ଚାହିଁଲେ ଭଗବାନ ନ ଚାହିଁଲେ ମଧ୍ୟ ଆମେ ଏ ଭୌତିକ ଜଗତରେ ପ୍ରବେଶ କରିଛେ। ତେଣୁ ଭଗବାନ ଚିନ୍ତା ହେଉଛି କେମିତି ଏମାନଙ୍କୁ ଉଦ୍ଧାର କରାଯିବ। ଏମିତି ସବି ଚିନ୍ତିୟ ଚିନ୍ତା କରୁଛନ୍ତି କେମିତି ଏମାନଙ୍କୁ ଉଦ୍ଧାର କରିବେ। ଏ କେସ୍ରେ ଏ କ୍ଷେତ୍ରରେ ଦୁଇଟି ଓରଟା କଥା ରହିଛି, ବିପରୀତ କଥା ରହିଛି। କ'ଣ ନା କୃତ୍ୟଂ କିମତ୍ରାସ୍ୟ ଖଳସ୍ୟ ଜୀବନମ୍, ବର୍ତ୍ତମାନ କ'ଣ କରିବା? ଏ ଖଳ ସର୍ପ ହେଉଛି ଖଳ। ଚାଣକ୍ୟ ପଣ୍ଡିତ ତାଙ୍କର ନୀତିଶାସ୍ତ୍ରରେ କହିଛନ୍ତି, ଖଳ ବିଷୟରେ କହିଛନ୍ତି, ଖଳ କ'ଣ ନା ସର୍ପ କ୍ରୁର, ଖଳ କ୍ରୁର, ସର୍ପ ମଧ୍ୟ କ୍ରୁର ବହୁତ ନିଷ୍ଠୁର ଏବଂ ଖଳ ମଧ୍ୟ କ୍ରୁର, କିନ୍ତୁ ମନ୍ତ୍ରୌଷଧି ବଶ ସର୍ପ, ମନ୍ତ୍ର ଔଷଧ ଦ୍ୱାରା ସର୍ପ ବଶ ହୋଇଯାଏ। ଯିଏ ସର୍ପ କେଳା ଯିଏ ତାକୁ ନଚାଏ ତାର ମନ୍ତ୍ର ରହିଛି, ସମନ ମନ୍ତ୍ର ଦ୍ୱାରା ସେ ସମୟିତ ହୋଇଯାଏ। ସର୍ପ କୁହାଯାଏ ସର୍ପର ଚକ୍ଷୁଶ୍ରବା ବୋଲି କହିଲା, ସର୍ପର କାନ ନାହିଁ କିନ୍ତୁ ସେ ଚକ୍ଷୁ ଦ୍ୱାରା ଆଖି ଦ୍ୱାରା ଦେଖେ, ଚକ୍ଷୁଶ୍ରବା ଶୁଣେ, ଆଖି ଦ୍ୱାରା ଦେଖେ ଏବଂ ଶୁଣେ ମଧ୍ୟ। ତେଣୁ ଚକ୍ଷୁଶ୍ରବା ବୋଲି କହିଲା ସର୍ପକୁ। ତେଣୁ ତାହାର ମଧ୍ୟ ଏ ସଙ୍ଗୀତ ପ୍ରତି ବହୁତ ଆକର୍ଷଣ ରହିଛି। ତେଣୁ ଯିଏ ତାକୁ ସମ୍ମୋହନ କରେ ଏଇ ସଙ୍ଗୀତ ମାଧ୍ୟମରେ, ଆପଣମାନେ ସବୁ ଶୁଣିଥିବେ କେଳାମାନେ ସବୁ ବୋଲନ୍ତି ଗୀତ, କେଳାମାନେ କେତେ ସବୁ ସାପକୁ ବସ କରିଥାନ୍ତି, ସେମାନେ ଏଇ ମନ୍ତ୍ର ଦ୍ୱାରା ବସ କରିଦିଅନ୍ତି। କିନ୍ତୁ ମନ୍ତ୍ର ବା ଔଷଧି ଯେଉଁ ରହିଛି, ସାପ କାଟିଦେଲେ ମଧ୍ୟ ସେ ଔଷଧ ଲଗାଇଲେ ସେ ବେଶଟା ଚାଲିଯିବ। ତେଣୁ ମନ୍ତ୍ର ଔଷଧି ବସ ସାପ, ଖଳ କେହି ନୁହଁ ନିବାର୍ଯ୍ୟ, କିନ୍ତୁ ଖଳକୁ କୌଣସି ଉପାୟରେ ନିବାରଣ କରିହେବ ନାହିଁ। ତେଣୁ ସର୍ପଠାରୁ ଖଳ ଆହୁରି କ୍ରୁର। ତେଣୁ ଏଇଭଳି ଭାବରେ କୃତ୍ୟଂ କିମତ୍ରାସ୍ୟ ଖଳସ୍ୟ ଜୀବନମ୍, ନ ଅଭାବ, ବର୍ତ୍ତମାନ ଭଗବାନ ନ ଚାହିଁଲେ ମଧ୍ୟ ଏଇ ଅଜଗର ଏଇ ଅଘାସୁରର ତୁଣ୍ଡ ଭିତରେ ତାଙ୍କ ସାଙ୍ଗ ବାଳକମାନେ ବତ୍ସାମାନେ ସେ ପ୍ରବେଶ କରିଯାଇଛନ୍ତି। ତେଣୁ ବର୍ତ୍ତମାନ ଆର ଜୀବନ ରହିବାର ଆବଶ୍ୟକତା ନାହିଁ, ଆକୁ ହତ୍ୟା କରିବା କଥା, ଜୀବନ ନ ହେବା। କିନ୍ତୁ ଅମିଷାନ୍ତି ସତାଂ ଭୀଷଣ, ବର୍ତ୍ତମାନ ଏମାନେ ଯେଉଁ ପଶିଗଲେ ସତାଂ, ସତାଂ କହିଲେ ଭଗବାନ ହେଉଛନ୍ତି ସତ୍, ଏବଂ ସତ୍ର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ସତାଂ ବୋଲି କୁହାଯାଏ। ସତାଂ ପ୍ରସଙ୍ଗାନ ଗତକାଲି ଆମେ ଶୁଣୁଥିଲେ, ସତାଂ ପ୍ରସଙ୍ଗାନ ଓ ବୀର୍ଯ୍ୟ ସମ୍ବିଧ, ଭକ୍ତମାନଙ୍କୁ ସତାଂ ବୋଲି କୁହାଯାଏ, କାରଣ ସେ ସତ୍ର ଆଶ୍ରୟ ନେଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇ ମା ଭଗବାନ କପିଳଦେବ କଥା କହିଛନ୍ତି, ସତାଂ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଧ, ଭଗବାନ ଭକ୍ତମୂଳରେ ଭଗବାନ କଥା ପରିବେଷଣ ହୁଏ ଏଟା ବହୁତ ଆନନ୍ଦଦାୟକ ହୁଏ। ଭଗବନ୍ତି ହୃତ୍କର୍ଣ୍ଣ ରସାୟନ କଥା ହୃଦୟ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରେ। ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି, କର୍ଣ୍ଣକୁ କେମିତି ଆନନ୍ଦ ପ୍ରଦାନ କରେ ନା ସ୍ୱର ମାଧ୍ୟମରେ, ସ୍ୱର ରାଗିତ ରହିଛି, ବିଭିନ୍ନ ପ୍ରକାର ସ୍ୱର ରହିଛି, ସାତଟି ଯେଉଁ ସ୍ୱର ରହିଛି ସାରେଗାମା ପାଧାନୀ, ଏ ସାତଟି ସ୍ୱରରେ କେତେ ପ୍ରକାର ସ୍ୱର ଆସୁଛି, ସୃଷ୍ଟିର ଆରମ୍ଭରୁ ସଙ୍ଗୀତ ଚାଲିଛି, ସ୍ୱର ମାନେ ଇଏ ହେଉନି ଶେଷ ହେଉନାହିଁ, ନୂଆ ନୂଆ ସଙ୍ଗୀତ କେତେ ବାହାରୁଛି, ହିଟ୍ ବାହାରୁଛି, ମ୍ୟୁଜିକରେ ହିଟ୍ ମ୍ୟୁଜିକ୍ ବାହାରୁଛି, ମ୍ୟୁଜିକ୍ ପାଇଁ ଆୱାର୍ଡ଼ ଦିଆଯାଉଛି, କେତେ ପ୍ରକାର ସ୍ୱର ବାହାରୁଛି, ସାତଟି ସ୍ୱରରୁ କେତେ ପ୍ରକାର ସ୍ୱର ରହିଛି। ତେଣୁ ଇଏ ସତାଂ ଏଇ ଯେଉଁ କର୍ଣ୍ଣ ମାଧ୍ୟମରେ ଏଇ ଯେଉଁ ସଙ୍ଗୀତ ରହିଛି, ସଙ୍ଗୀତର ଲହଡ଼ି ଶୁଣି କର୍ଣ୍ଣ, କର୍ଣ୍ଣର ଇଏ ହେଉଛି କ୍ଷୁଧା, ଭଗବାନ ଯେଉଁ ଆମକୁ ଦେଇଛନ୍ତି ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ସମସ୍ତଙ୍କର କିଛି କ୍ଷୁଧା ରହିଛି, ତେଣୁ କର୍ଣ୍ଣର କ୍ଷୁଧା ହେଉଛି ଶ୍ରବଣ, ଇନ୍ଦ୍ରସ୍ୟା ଇନ୍ଦ୍ରସ୍ୟାର୍ଥେ, ଏ ଯେଉଁ ଇନ୍ଦ୍ରିୟ ରହିଛି ଇନ୍ଦ୍ରିୟର ଅର୍ଥ ହେଉଛି କର୍ଣ୍ଣର, କର୍ଣ୍ଣ ଗୋଟେ ଇନ୍ଦ୍ରିୟ, ତାର ରହିଛି ଅର୍ଥ ହେଉଛି ଶ୍ରବଣ। ଏ କର୍ଣ୍ଣ ଶ୍ରବଣ କରିବା ପାଇଁ ଏତେ ଆଗ୍ରହ ରହିଛି, ଯେତେ ଶୁଣିଲେ ମଧ୍ୟ ସେ ଶୋଉ ନାହିଁ, ଆହୁରି ଶୁଣିବା ପାଇଁ ଚାହୁଁଛି ସେ। ଆଜିକାଲି କ'ଣ ହେଉଛି, ଆମେ ଯୁଆଡ଼େ ଦେଖିବା ସମସ୍ତେ କାନରେ ଦେଇଦେଇଛନ୍ତି, ଇୟରଫୋନ୍ ଦେଇଦେଇଛନ୍ତି, ସଙ୍ଗୀତ ଚାଲିଛି, ଶୁଣିବା ଚାଲିଛି ସଙ୍ଗୀତ। ସକାଳେ ଆମେ ଦେଖିବା ଯେଉଁମାନେ ଦୌଡ଼ୁଛନ୍ତି ସେ କର୍ଣ୍ଣରେ ଦେଇ ଇୟରଫୋନ୍ ଦେଇକି ଦୌଡ଼ୁଛନ୍ତି, ସବୁବେଳେ କର୍ଣ୍ଣରେ ସମସ୍ତେ ଦେଇଦେଇଛନ୍ତି ଇୟରଫୋନ୍, ଆଉ ଭଗବାନ କଥା କେମିତି ଶୁଭିବ ତାଙ୍କ କର୍ଣ୍ଣକୁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କର୍ଣ୍ଣ ତ ବନ୍ଦ ହେଇକି ରହିଛି, ଆମେ ଯେତେ ପାଟି କଲେ ବି ସେ କୋଉ ଶୁଣିପାରୁଛୁ। ତେଣୁ ଏଇ କର୍ଣ୍ଣ ଯେଉଁ ସଙ୍ଗୀତ ଶୁଣିବାର ଆଗ୍ରହ ରହିଛି, ଏଇ ସଙ୍ଗୀତ ଭଗବାନଙ୍କର ସଙ୍ଗୀତ ଶ୍ରବଣ କଲେ ଏ କର୍ଣ୍ଣର କ୍ଷୁଧା ମେଣ୍ଟିବ। ଯେତେ ଭୌତିକ ଜଗତର ଶବ୍ଦ ରହିଛି, ଅନେକ ପ୍ରକାର ଶବ୍ଦ ରହିଛି, ଶ୍ରୁତବ୍ୟାଧିନୀ ରାଜେନ୍ଦ୍ର ବୋଲି କୁହାଯାଏ, ଭାଗବତଙ୍କ ଆରମ୍ଭ ହେଉଛି ସେଇଠୁ। ଏ କର୍ଣ୍ଣ ଯେଉଁ ଆମର ଇନ୍ଦ୍ରିୟ ରହିଛି, ଶୁଣିବା ପାଇଁ କର୍ଣ୍ଣର ଆଗ୍ରହ ରହିଛି, ହଜାର ହଜାର ଗୀତ ଶୁଣୁଛନ୍ତି, ହଜାର ହଜାର କଥା ଶୁଣୁଛନ୍ତି। ଆଜିକାଲି ନେଟ୍ରେ କେତେ ପ୍ରକାର ଗୀତ ବାହାରୁଛି, କେତେ ପ୍ରକାର ଗୀତ ରହିଛି, 100 GB 128 GB କରି କରି ସବୁ ମ୍ୟୁଜିକ୍ ଭର୍ତ୍ତି ହେଇକି ରହିଛି ଶୁଣିବା ପାଇଁ। କିନ୍ତୁ ଏ କର୍ଣ୍ଣର ଯେଉଁ ଶ୍ରବଣର କ୍ଷୁଧା ରହିଛି, ସେ କ୍ଷୁଧା ମେଣ୍ଟିବ ନାହିଁ, କିନ୍ତୁ ଭଗବାନ କଥା ଶ୍ରବଣରେ ଜଣେ କୃତାର୍ଥ ହେଇଯିବ। ଯେଉଁ କର୍ଣ୍ଣ ପ୍ରାପ୍ତ ହେଇଛି, ସେ କର୍ଣ୍ଣର ଯଥାର୍ଥତା ପ୍ରାପ୍ତ ହେଇଯିବ। ଯେଉଁ ରହିଛି ଭାଗବତରେ ସେ ବର୍ଣ୍ଣନା କରାଯାଏ, ସେ ଶ୍ଳୋକଟି ରହିଛନ୍ତି, ଏ ଯେଉଁ କର୍ଣ୍ଣ ମାଧ୍ୟମରେ ଜଣେ ଯେଉଁ ଭଗବାନ କଥା ଶ୍ରବଣ କରୁଛନ୍ତି, ସେତେବେଳେ ସେ କର୍ଣ୍ଣ ପବିତ୍ର ହୋଇଯାଉଛି, କର୍ଣ୍ଣ କୃତାର୍ଥ ହୋଇଯାଉଛି। କିନ୍ତୁ କର୍ଣ୍ଣ ମାଧ୍ୟମରେ ଭଗବାନ କର୍ଣ୍ଣ ଦେଇଛନ୍ତି କ'ଣ ପାଇଁ, ଭଗବାନ ଚାହାନ୍ତି ନାହିଁ ତାଙ୍କ ପ୍ରଦତ୍ତ କର୍ଣ୍ଣରେ ଆମେ ଅନ୍ୟ କଥା ଶୁଣୁ, କିନ୍ତୁ ଆମେ ଭଗବାନ ନ ଚାହିଁଲେ ମଧ୍ୟ ଆମେ ଶୁଣୁଛେ, ଅନ୍ୟ ଗୀତ ଶୁଣୁଛେ। ଗ୍ରାମ୍ୟ କଥା ମହାପ୍ରଭୁ କହିଲେ, ଗ୍ରାମ୍ୟ କଥା ନା ଶୁଣିବ, ଗ୍ରାମବାର୍ତ୍ତା ନା ବୋଲିବ, ତାପରେ ଭଲ ନା ଖାଇବ ଆର୍ ଭଲ ନା ପାରିବ, ରଘୁନାଥ ଦାସଙ୍କୁ ଶିକ୍ଷା ଦେଉଛନ୍ତି ମହାପ୍ରଭୁ। ଏ ଗ୍ରାମ୍ୟ କଥା ସମସ୍ତେ ଗ୍ରାମ୍ୟ କଥା ଶୁଣିବା ପାଇଁ ଆଗ୍ରହ, ଭଗବାନ କଥା ଶୁଣିବା ପାଇଁ ଆଗ୍ରହ କାହାର ନାହିଁ। ତେଣୁ ଏ ଯେଉଁ ଶ୍ରବଣ ରହିଛି, ଏ ଯେଉଁ ସ୍ୱର ମାଧ୍ୟମରେ କର୍ଣ୍ଣ ତୃପ୍ତ ହେଇଯାଏ, ସ୍ୱର ରହିଛି। ତେଣୁ ଭଗବାନ କଥା ଭଗବାନଙ୍କ ସଙ୍ଗୀତ କର୍ଣ୍ଣକୁ ବହୁତ ଆନନ୍ଦ ଦିଏ, କିନ୍ତୁ ତାର ଅର୍ଥ ଯେତେବେଳେ ଆମେ ବୁଝିବା ସେତେବେଳେ ହୃଦୟକୁ ଆନନ୍ଦ ପ୍ରଦାନ କରିବ, ଭଗବନ୍ତୀ ହୃତ୍କର୍ଣ୍ଣ ରସାୟନ କଥା। ଏବଂ ଯେ ଖାଲି ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ ତା ନୁହଁ, ତା ଜୋଷଣା ଆସୁ ଅପବର୍ଗ ବର୍ତ୍ତମାନି, ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ ଖୁବ୍ ଶୀଘ୍ର ସେମାନେ ଅପବର୍ଗ ରାସ୍ତାରେ ଆଗେଇ ଯିବେ। ଅପବର୍ଗ ରାସ୍ତା ଭୌତିକ ଜଗତ ହେଉଛି ପବର୍ଗ ରାସ୍ତା, ଅ ଫ ବ ମ, ସମସ୍ତେ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ପାଟିରୁ ଫେଣ ବାହାରୁଛି, ଏତେ ପରିଶ୍ରମ କରି ସବୁ ବୃଥା ହେଇଯାଉଛି, ଏବଂ ପବର୍ଗରେ ବ୍ୟର୍ଥ ରହିଛି, ସବୁକିଛି ବ୍ୟର୍ଥ ହେଇଯାଉଛି। ଏବଂ ହରିହରି ବିଫଳ ଜନ୍ମ ଗୁଆଇନ, ମନୁଷ୍ୟ ଜନ୍ମ ପାଇବା ରାଧାକୃଷ୍ଣ ନା ଭଜିଆ, ଜାନିଆ ଶୁଣିଆ ବିଷ ଖାଇନ। ଏବଂ ଅନ୍ତିମ ପବର୍ଗ ହେଉଛି ମୃତ୍ୟୁ, ପବନ। କିନ୍ତୁ ଯେତେବେଳେ ଆମେ ଭଗବାନ କଥା ଭକ୍ତମାନଙ୍କ ବେଳରେ ସତାଙ୍ଗ ପ୍ରସଙ୍ଗାନ ମୀର୍ଯ୍ୟ ସମ୍ବିଧୋ, ସେତେବେଳେ ଭଗବନ୍ତୀ ଭୂତକର୍ଣ୍ଣ ରସାୟନ କଥା ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେ ଖୁବ୍ ଶୀଘ୍ର ଆସୁ ଅପବର୍ଗ ବର୍ତ୍ତମାନି, ଏ ପବର୍ଗ ରାସ୍ତାରେ ଯେଉଁ ସେ ଅଛି ବର୍ତ୍ତମାନ ସେ ଅପବର୍ଗ ରାସ୍ତାରେ ଗତି କରିବ। ଅପବର୍ଗ ରାସ୍ତାର ଲକ୍ଷଣ କ'ଣ ନା, ଶ୍ରଦ୍ଧା ରତି ଭକ୍ତି ଅନୁପ୍ରବିଶତି, ଏସବୁ ଆସିବ, ଗୋଟିଏ ପରେ ଗୋଟିଏ ଆସିବ, ଭକ୍ତି ମାର୍ଗରେ ଆମେ ଅଗ୍ରସର ହେବା। ତେଣୁ ଏଇ ସତାନ୍ ମାନେ ଏଇ ଯେଉଁ ଅସତ୍ ଅସତ୍ ବ୍ୟକ୍ତି କ୍ରୁର କ୍ରୁର ଖେଳ ଏଇ ଅଜଗର ଅଘାସର ଏ ଅସତ୍ର ତୁଣ୍ଡରେ ସତ୍ ବ୍ୟକ୍ତିମାନେ ପଶିଯାଇଛନ୍ତି ପ୍ରବେଶ କରି ସତାନ୍ ତେଣୁ ଏ ଅସତ୍ର ତାର ଜୀବନ ରହିବା ଦରକାର ନାହିଁ, ଜୀବନ ନହେବା, କିନ୍ତୁ ସତାନ୍ ବିହିଂସନ ଏ ସତ୍ ବ୍ୟକ୍ତିକୁ ମଧ୍ୟ ହତ୍ୟା ହେବା କଥା ନୁହଁ। ତେଣୁ ଅସତ୍ ବ୍ୟକ୍ତି ପାର୍ଟିରେ ସତ୍ ବ୍ୟକ୍ତିମାନେ ପଶିଯାଇଛନ୍ତି, ବର୍ତ୍ତମାନ କେମିତି ତାକୁ ଉଦ୍ଧାର କରାଯିବ, ଆକୁ କେମିତି ଏହାର ଜୀବନ କେମିତି ରହିବ ନାହିଁ, ଆଉ ଏମାନଙ୍କର ଜୀବନ କେମିତି ରହିବ। ତେଣୁ ଦୁଇଟା ବିପରୀତ କାର୍ଯ୍ୟକୁ ଭଗବାନ ଚିନ୍ତା କରିବାକୁ ପଡ଼ିଲା। ଦ୍ୱୟଂ କଥଂ ସ୍ୟାତ୍ ଇତି ସବିଚିନ୍ତ୍ୟ, ଦ୍ୱୟଂ ସବୁ ବିପରୀତ କଥା, ଭଗବାନ ହେଉଛନ୍ତି ବିପରୀତ ସବୁ କାର୍ଯ୍ୟ କରିପାରିବେ। ଭଗବାନଙ୍କର ରହିଛି କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଥା କର୍ତ୍ତୁମ୍ ସମର୍ଥ, ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ ମଧ୍ୟ କରିପାରିବେ। ପଙ୍ଗୁ ଲଙ୍ଘାୟତେ ଗିରି, ପଙ୍ଗୁ ବ୍ୟକ୍ତି ମଧ୍ୟ ଗିରିକୁ ଲଙ୍ଘନ କରିଦେବେ। ମୁକଂ କରନ୍ତି ବାଚାଳ, କଥା କହିପାରୁନି ସିଏ, ବାଚାଳ କରିଦେବେ, କଥା କହିବାରେ ଏକ୍ସପର୍ଟ ହୋଇଯିବେ। ପଙ୍ଗୁ ଲଙ୍ଘ ଯତ୍କୃପା ଭଗବାନଙ୍କ କୃପା ଗୁରୁଦେବଙ୍କ କୃପାରୁ ଏଇଟା ହୋଇପାରିବ। ତେଣୁ ଭଗବାନଙ୍କ ସେଇଭଳିଆ ଶକ୍ତି ରହିଛି, କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଥା ସବୁ ସମ୍ଭବକୁ ଅସମ୍ଭବ କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ ଭଗବାନ। ତେଣୁ ଦ୍ୱୟଂ କଥଂ ସ୍ୟାତ୍ ସମ୍ବିଚିନ୍ତ୍ୟ, ବର୍ତ୍ତମାନ ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ିଲା, କିନ୍ତୁ ବେଶୀ ସମୟ ନାହିଁ, ଖୁବ୍ କମ୍ ସମୟରେ କୃଷ୍ଣ ଚତୁର୍ଥୀ ଠାକୁର କହୁଛନ୍ତି, ଖୁବ୍ କମ୍ ସମୟରେ, ବେଶୀ ସମୟ ନାହିଁ। ସ୍ୱଭକ୍ତ ବିପଦ ଫଳ ଜୀବନ ସଂସାର ହରଣ ସହସେବ ଉପାୟ ଜ୍ଞାନତା ସହସେବ, ତାଙ୍କୁ ବହୁତ ସମୟ ଲାଗିଲାନି କ'ଣ କରାଯିବ ବୋଲି, ଆମେ ଶୁଣିଦେଇଛୁ ବୋଲି କହିଦେଉଛୁ ଏମିତି ହେବ କରାଯିବ କରା କରିଦେଲ ବୋଲି ଭଗବାନ, କିନ୍ତୁ ଏଇଟା କରିବା ପୂର୍ବରୁ ଭଗବାନ ଚିନ୍ତା କରିବାକୁ ପଡ଼ିଲା, କିନ୍ତୁ ସହସା ଖୁବ୍ ଶୀଘ୍ର ଭଗବାନ ଚିନ୍ତା କରିଦେଲେ ସହସେବ ଜ୍ଞାନତା ବିଶତ। ତେଣୁ ବର୍ତ୍ତମାନ ସେ ପ୍ରବେଶ କରିବେ, ତୁଣ୍ଡମ୍ ଅଶେଷ ଦୃଗ ହରି ଭଗବାନ, ଯିଏକି ଅଶେଷ ଦୃଗ ତାଙ୍କର ଦୃଷ୍ଟିଶକ୍ତି ଅସୀମ ରହିଛି, ଖାଲି ଯେ ବର୍ତ୍ତମାନ ସେ ଦେଖନ୍ତି ତା ନୁହଁ, ଅତୀତ ଭବିଷ୍ୟତ ସବୁକିଛି ଦେଖିପାରନ୍ତି ଭଗବାନ ଅଶେଷ ଦୃଗ, ସେ ସବୁକିଛି ଦେଖିପାରିବେ, ସମସ୍ତ ପୂର୍ଣ୍ଣ ଶକ୍ତି ରହିଛି ତାଙ୍କର, ଦୃଷ୍ଟିଶକ୍ତି ହେଉଛି ପୂର୍ଣ୍ଣ ତାଙ୍କର, ଭବିଷ୍ୟତରେ କ'ଣ ହେବ ସେଇଟାକୁ ସେ ଦେଖିପାରିବେ। ଚୈତନ୍ୟ ମହାପ୍ରଭୁ ଜାଣିଥିଲେ ଭବିଷ୍ୟତରେ ଏହା ହେବ, ପୃଥିବୀତେ ଆଚରିତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ଭାଇବେ ମୋର ନାଁ, ସେ ଦେଖିପାରୁଥିଲେ ଅଶେଷ ଦୃଗ, ସବୁକିଛି ଜାଣିପାରୁଛି କ'ଣ ହେବ କ'ଣ ନାହିଁ ସବୁକି ଜାଣନ୍ତି ସେ ଭଗବାନ। ତେଣୁ ଏଇ ଯେଉଁ ରହିଛନ୍ତି ଏଇ ଶ୍ଳୋକଟି ଆମର ଚୈତନ୍ୟ ମହାପ୍ରଭୁ ଲୀଳାରେ ରହିଛି, ପ୍ରଭୁପାଦ ମହାରାଜଙ୍କ ପୂର୍ବରୁ ଯେତେ ବୈଷ୍ଣବମାନେ ପଢ଼ୁଥିଲେ ଖାଲି ସେଟା ପଢ଼ି ଦେଉଥିଲେ, ପୃଥିବୀତେ ଆସିଛନ୍ତି ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବେ ବର୍ଣ୍ଣ, ତାର ଅର୍ଥ କିଛି ବୁଝିପାରୁନଥିଲେ, କାହିଁକି କେଉଁଠୁ ପ୍ରଚାର ହେଇନି, ଖାଲି ଭାରତବର୍ଷରେ ପ୍ରଚାର ହେଇଛି ଆଉ କେଉଁଠି ପ୍ରଚାର ହେଇଛି, ମହାପ୍ରଭୁ ତ ଆଉ କେଉଁଠି ପ୍ରଚାର କରିନାହାନ୍ତି। କିନ୍ତୁ ପ୍ରଭୁପାଦ ମହାରାଜଙ୍କର ଜୀବନରେ ଆପଣ ଦେଖିବେ କନ୍ଭର୍ସେସନ୍ ସବୁ ଲେଖା ହେଇଛି, ପ୍ରଭୁପାଦ ମହାରାଜ ପଢ଼ୁଥିଲେ ତାଙ୍କର ସେଠି ବିଶ୍ୱାସ ଥିଲା, ଦୃଢ଼ ବିଶ୍ୱାସ ଯେ ସବୁଠାରେ ପୃଥିବୀର ସବୁଆଡ଼େ ଭଗବାନ କଥା ପ୍ରଚାର କରାଯିବ, ଏଇଟା ତାଙ୍କ ବିଶ୍ୱାସ ଥିଲା, ହେବ ନିଶ୍ଚିନ୍ତ ଭାବରେ, ସିଏ ଯେ କରିବେ ସେ ଜାଣିନଥିଲେ, କିନ୍ତୁ ଏହି କଥାରେ ତାଙ୍କ ବିଶ୍ୱାସ ଥିଲା। ମହାପ୍ରଭୁ ତାଙ୍କୁ ସେଇ ଶକ୍ତି ଦେଇ ପ୍ରଦାନ କରିଛନ୍ତି, ଆଜି ସାରା ପୃଥିବୀରେ ସେ ଭଗବାନଙ୍କର ନାମ ପ୍ରଚାର ହେଉଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ସାରା ବିଶ୍ୱରେ ପ୍ରଚାର ହେବ ସେଇଟା ଜାଣିଥିଲେ ସେ। ନରୋତ୍ତମ ଦାସ ଠାକୁର ମଧ୍ୟ ମହାପ୍ରଭୁଙ୍କ ଲୀଳାରେ ଆମେ ଦେଖିବା, ନରୋତ୍ତମ ଦାସ ଠାକୁର ସେ ଜନ୍ମ ହୋଇନଥିଲେ, ପଦ୍ମା ନଦୀରେ ସେଇଠି ଯେତେବେଳେ ମହାପ୍ରଭୁ ଯାଇଥିଲେ ସେ ନରୋତ୍ତମ ନରୋତ୍ତମ ଡାକିଥିଲେ, ନରୋତ୍ତମ କିଏ କେହି ଜାଣିନାହାନ୍ତି, ସେ ତାଙ୍କର ଯେଉଁ ପ୍ରେମକୁ ଦେଇ ଯାଇଛନ୍ତି ସେ ପଦ୍ମାବତୀରେ, ନରୋତ୍ତମ ଦାସ ଠାକୁର ରାତି ପାହିଲେ ବିବାହ ହୋଇଥାନ୍ତେ, ରାଧାଗୋବିନ୍ଦ ପୁତ୍ର ବିବାହ ହୋଇଥାନ୍ତେ, ସେ ଚାହୁଁନଥିଲେ, ପିତାମାତା ଜଣେ ବାଧ୍ୟ କରୁଥିଲେ, ତେଣୁ ତାପରେ ଯେତେବେଳେ ସେ ଆସିଲେ ଏ ପଦ୍ମା ନଦୀରେ ସ୍ନାନ କରି ପଦ୍ମାବତୀଟା ବୋଧେ ଏଠି ଆମର ଢାକାରେ ବାଂଲାଦେଶ ନା ବାଂଲାଦେଶ ସ୍ନାନ କରୁଛନ୍ତି, ଖେଚିଡ଼ି ତାଙ୍କର ଗ୍ରାମଟା କେତେ ସ୍ନାନ କରୁଛନ୍ତି, ସେଥିରେ ସେ ପ୍ରେମଟି ସେ ପ୍ରାପ୍ତ ହେଲେ ମହାପ୍ରଭୁ ଭବିଷ୍ୟତରେ ଆସିବେ ସେ ସେ ରଖିଦେଇ ଯାଇଛନ୍ତି ବା ନରତନ ଦାସ ତାଙ୍କୁ ସେ ପ୍ରେମ ପ୍ରାପ୍ତ ହେଲେ, ତେଣୁ ସେ ଚାଲିଲେ ସେଇଠି ଚାଲିଲେ ଆଉ ବିବାହ କ'ଣ କରିବେ। ନରତନ ଦାସ ଠାକୁର ପ୍ରେମ ଭକ୍ତି ଚନ୍ଦ୍ରିକା ରଚନା କରିଛନ୍ତି, ଅନେକ ସଙ୍ଗୀତ ରଚନା କରିଛନ୍ତି ନରତନ ଦାସ ଠାକୁର। ତେଣୁ ଭବିଷ୍ୟତ କଥା ଭଗବାନ ଜାଣିପାରନ୍ତି, ଭବିଷ୍ୟତରେ କ'ଣ ହେବ। ପ୍ରଭୁପାଦ ମହାରାଜ ଯାଇଥିଲେ ଦେଖା କରିବା ପାଇଁ 1921 ମସିହାରେ ଯାଇଥିଲେ ଓଲଟା ଡଙ୍ଗା କାଲକାଟା ଓଲଟା ଡଙ୍ଗା ଭକ୍ତି ସିଦ୍ଧାନ୍ତ ତାଙ୍କ ଭକ୍ତି ସିଦ୍ଧାନ୍ତ ସୃଷ୍ଟି କରିଥିଲେ, ଚାହୁଁନଥିଲେ ଯିବା ପାଇଁ। ତାଙ୍କର ଯେଉଁ ସାଙ୍ଗ ମଲ୍ଲିକ, ଆମେ ବହୁତ ଧନୀ ପରିବାରର ବ୍ୟକ୍ତି ମଲ୍ଲିକ, ସେ ତାଙ୍କୁ ନେଇକି ଯାଇଥିଲେ ସେଠିକି, କିନ୍ତୁ ଭକ୍ତି ସିଦ୍ଧାନ୍ତ ସୃଷ୍ଟିକୁ ଜାଣିଥିଲେ ଏଭଳି ବ୍ୟକ୍ତି, ତେଣୁ ତାଙ୍କୁ ପ୍ରଥମ ଦେଖାରେ କହିଲେ ତୁମେ ସବୁ ପାଠୁଆ ବ୍ୟକ୍ତି ଇଂଲିଶ ପାଠ ପଢ଼ିଛ, ପାଶ୍ଚାତ୍ୟ ଜଗତରେ କାହିଁକି ଭଗବାନ କଥା ମହାପ୍ରଭୁଙ୍କର ବାଣୀ କାହିଁକି ପ୍ରଚାର କରୁନା। ମୁଁ ପ୍ରଭୁପାଦ କହିଲେ ଯେ ଆମେ ବର୍ତ୍ତମାନ ପରାଧୀନ ରହିଛେ, 1922 ମସିହାର କଥା, ବ୍ରିଟିଶ ଅଧୀନରେ ଆମେ ଥିଲେ, ଆମର କଥା କିଏ ଶୁଣିବ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ କହିଲେ ଯେ ଭଗବାନଙ୍କର ବାଣୀ ଏତେ ଗୁରୁତ୍ୱପୂର୍ଣ୍ଣ ଯେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ତା ନିର୍ଭର କରେ ନାହିଁ, ସେଇଥିରେ ସେ କନଭିନ୍ସ ହେଇଗଲେ, ଜାଣିଲେ ଏଇ ପ୍ରକୃତ ସାଧୁ, ଜାଣିପାରିଲେ, ତାଙ୍କ କଥାରେ ବିଶ୍ୱାସ ଆସିଲା, ଇଏ ହେଉଛି ଗୁରୁ ଚକ୍ଷୁଦାନ ପ୍ରଦାନ କରିଦେଲେ, ଜାଣିଛନ୍ତି ଇଏ ପ୍ରଚାର କରିବେ। ତା ପୂର୍ବରୁ ବହୁତ ତାଙ୍କର ଶିଷ୍ୟମାନଙ୍କୁ, ସନ୍ନ୍ୟାସୀ ଶିଷ୍ୟମାନଙ୍କୁ ପଠାଇଥିଲେ, ତେଣୁ ସେମାନେ ଯାଇଥିଲେ ପାଶ୍ଚାତ୍ୟକୁ ଯାଇଥିଲେ, କିନ୍ତୁ କେହି ସଫଳ ହୋଇପାରିନଥିଲେ। କିନ୍ତୁ ପ୍ରଭୁପାଦ ମହାରାଜ ସେଇ ତାଙ୍କର ଗୁରୁଦେବଙ୍କ ଦୃଢ଼ ବିଶ୍ୱାସ ସ୍ଥାପନ କରିଥିଲେ, ତେଣୁ ଏଇ ଯେଉଁ ଗୁରୁ ନିଷ୍ଠା, ଏ ଗୁରୁ ନିଷ୍ଠା ବଳରେ ଆଜି ସେ ସମଗ୍ର ପୃଥିବୀରେ ଭଗବାନଙ୍କ କଥା ପ୍ରଚାର କଲେ। ଗୌରାଙ୍ଗ ମହାପ୍ରଭୁଙ୍କର ରହିଛି, ତାଙ୍କର ଆଶୀର୍ବାଦ ରହିଛି, ଗୁରୁଦେବଙ୍କର ଆଶୀର୍ବାଦ ରହିଲା, ତେଣୁ ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର କରାଗଲା। ତେଣୁ ଇଏ ହେଉଛି ଅଶେଷ ଧ୍ରୁବ, ଭଗବାନ ସବୁ ଜାଣନ୍ତି କ'ଣ ହେବ, କ'ଣ ଭବିଷ୍ୟତରେ କ'ଣ ହେବ, ଅତୀତରେ କ'ଣ ଥିଲା, ବର୍ତ୍ତମାନ କ'ଣ ହେଉଛି, ସବୁକି ଜାଣନ୍ତି, ପୂର୍ଣ୍ଣ ଭାବରେ ଜାଣନ୍ତି ଭଗବାନ, ଅଶେଷ ଧ୍ରୁବ ବୋଲି କୁହାଯାଏ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେ ବେଦାହମ ସମତି ତାହାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟଣ ଚ ଭୂତାନି ମାନ୍ତୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି, ବେଦାହମ ସମତି ତାହାନି, ଅତୀତରେ ଆମେ କ'ଣ ଥିଲେ ଭଗବାନ ଜାଣନ୍ତି, ସବୁକିଛି ଖାଲି ଆମ କଥା ନୁହଁ, ସବୁକିଛି ଜାଣନ୍ତି ଭଗବାନ, ଅତୀତରେ କ'ଣ ଥିଲା, ବର୍ତ୍ତମାନ କ'ଣ ହେଉଛି, ଭବିଷ୍ୟତରେ କ'ଣ ହେବ, ସବୁକିଛି ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣିପାରନ୍ତି ନାହିଁ। ତେଣୁ ଅଶେଷ ଧ୍ରୁବ ହରି ବର୍ତ୍ତମାନ ସେ ସବୁକିଛି ଜାଣିପାରିଲେ, କ'ଣ ହେବ ଲୀଳାଟି କ'ଣ ହେବ ସେ ଜାଣିପାରିଲେ, ତେଣୁ ସ୍ୱଭକ୍ତ ବିପଦ ଖଳ ଜୀବନ ସଂସାର ବଶ୍ୟ ହରଣା ହରି, ହରି ଶବ୍ଦ ସୁଖଦେବ ଗୋସ୍ୱାମୀ ପ୍ରଦାନ କଲେ ଏଠି ହରି। ଭଗବାନଙ୍କର ଅନେକ ନାମ ରହିଛି, କାହିଁକି ଏଠି ହରି ଶବ୍ଦ ବ୍ୟବହାର କରାଗଲା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ ଭାଗବତରେ କୁହାଯାଏ। ତେଣୁ ଏହି ହରି ଶବ୍ଦରେ ବିଷ୍ଣୁ ଚତୁର୍ଟାକୁ କହୁଛନ୍ତି ସ୍ୱଭକ୍ତ ବିପଦ, ହରି ଶବ୍ଦରେ ରହିଛି ଆମର ଯେଉଁ ରହିଛି ଯେମିତି ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, କ'ଣ ଆତ୍ମାରାମ, ଆତ୍ମାରାମ ଶ୍ଳୋକ, ସେହି ଶ୍ଳୋକରେ ହରି ଶବ୍ଦ ରହିଛି, ଆତ୍ମାରାମସ୍ତ ନୟ ନିର୍ଗନ୍ଥା ଅଭିଗୁରୁକ୍ରମେ ପୂର୍ବତି ଅହିତକିନ୍ ଭକ୍ତି ପୀତମ ଭୂତ ଗଣ ହରି। ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ମହାପ୍ରଭୁ ଏ ଶ୍ଳୋକଟି ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ସହିତ ଆଲୋଚନା କରିଥିଲେ। ସାର୍ବମ ଭଟ୍ଟାଚାର୍ଯ୍ୟ ଏହି ଶ୍ଳୋକର 9 ଅର୍ଥ ସେ କରିଥିଲେ, ସାର୍ବମ ଭଟ୍ଟାଚାର୍ଯ୍ୟ ଯିଏକି ହେଉଛନ୍ତି ବୃହସ୍ପତି ଗୁରୁଦେବ ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କର ଅବତାର ସାର୍ବମ ଭଟ୍ଟାଚାର୍ଯ୍ୟ, ବହୁତ ପ୍ରବଳ ପାଣ୍ଡିତ୍ୟ ରହିଛି, କାଳୀପ୍ରଭୁ କହୁଥିଲେ 10,000 ଅଧିକ ସନ୍ନ୍ୟାସୀଙ୍କୁ ସେ ଶିକ୍ଷା ଦେଇଛନ୍ତି, ତେଣୁ ବହୁତ ପାଣ୍ଡିତ୍ୟ ରହିଛି। ତେଣୁ ନଅ ପ୍ରକାର ବ୍ୟାଖ୍ୟା କରିଦେଲେ ଏଇ ଶ୍ଳୋକର ଅର୍ଥ। ତାପରେ ସର୍ବ ଭଟ୍ଟାଚାର୍ଯ୍ୟ ତ କହିଲେ ପ୍ରଭୁ ଆପଣ ଟିକେ ବ୍ୟାଖ୍ୟା କରନ୍ତୁ, ସେତେବେଳେ ଜାଣନ୍ତି ଭଗବାନ ବୋଲି ତାଙ୍କୁ ଶିକ୍ଷା ଦେଉଥିଲେ ନା, ବେଦାନ୍ତ ସୂତ୍ରର ଶାରୀରିକ ଭାଷା ଶିକ୍ଷା ଦେଉଥିଲେ, ସାତ ଦିନ ଧରି ଶିକ୍ଷା ଦେଇଛନ୍ତି। ତେଣୁ ମହାପ୍ରଭୁ ସେ ଯେଉଁ ନଅଟି ବାକ୍ୟ ଭାଷ୍ୟ କରିଥିଲେ, ନଅଟି ବ୍ୟାଖ୍ୟା କରିଥିଲେ, ସେ ବ୍ୟାଖ୍ୟାକୁ ଛାଡ଼ିଦେଲେ, ଅଠର ପ୍ରକାର ବ୍ୟାଖ୍ୟା କରିଦେଲେ, ଆହୁରି ଅଠର ପ୍ରକାର। ଏ କଥା ଯେତେବେଳେ ଶୁଣିଲେ ଭଗବାନ ମହାପ୍ରଭୁ ଯେତେବେଳେ ଶିକ୍ଷା ଦେଉଥିଲେ ସନାତନ ଗୋସ୍ୱାମୀଙ୍କୁ, ସନାତନ ଗୋସ୍ୱାମୀ ପଚାରିଲେ ପ୍ରଭୁ ଆପଣ ଜୟ ଶ୍ରୀ ସୀତାରାମ ପ୍ରଭୁ ଆପଣ ଏଇ ଯେଉଁ ଶ୍ଳୋକର ଅନେକ ଅର୍ଥ କରିଛନ୍ତି ମୋତେ ଟିକେ କୁହନ୍ତୁ ନା। ଭକ୍ତଙ୍କ ବେଳରେ ନୂଆ ନୂଆ ଅର୍ଥ ଆସେ, ଗରି ପ୍ରତିଶ୍ରୁତି ପ୍ରତ୍ୟେକ ନାନା ଅର୍ଥ କହେ ନା, 61 ଅର୍ଥ କରିଦେଲେ, 61 ଅର୍ଥ ଆମେ ଚିନ୍ତା କରିପାରିବା, 61 ଅର୍ଥ ସେଇ ଏଥିରେ ବର୍ଣ୍ଣନା କରାଯାଇଛି। ହରି ଶବ୍ଦରେ ସେ କୁହାହେଉଛି ହରିର ଅନେକ ଅର୍ଥ, ମୁଖ୍ୟ ଦୁଇତମ, ଦୁଇ ମୁଖ୍ୟତମ, ଦୁଇଟା ହେଉଛି ମୁଖ୍ୟ ହରି ଶବ୍ଦର ଅର୍ଥ। କ'ଣ ନା, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତଙ୍କର ଅମଙ୍ଗଳ ସେ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କୁ ମନ ହରଣ କରନ୍ତି, ଆକର୍ଷଣ କରନ୍ତି। ସୁଖଦେବ ଗୋସ୍ୱାମୀ ଏଠି ହରି ଶବ୍ଦ ଯେଉଁ ବ୍ୟବହାର କଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭଗବାନଙ୍କର ମନର କଥା ଭକ୍ତ ଜାଣନ୍ତି, ତେଣୁ ଭଗବାନଙ୍କର ଯେଉଁ ମନରେ ଚିନ୍ତା କରୁଛନ୍ତି ସବିଚିନ୍ତିଆ କ'ଣ ଚିନ୍ତା କଲେ ତ ତାଙ୍କ ଭକ୍ତମାନେ କହିପାରିବେ। ଏ ପ୍ରସଙ୍ଗରେ ଚୈତନ୍ୟ ଚରିତାମୃତରେ କଥା ରହିଛି, ଆମେ କେତେବେଳେ କହିବା ସମୟ ହୋଇଗଲେ। ତେଣୁ ଭଗବାନଙ୍କର ମନର କଥା ତାଙ୍କର ଭକ୍ତମାନେ ଜାଣନ୍ତି, ଭଗବତ ଗୀତାରେ ଭଗବାନ କଥା କହୁଛନ୍ତି, 700 ଶ୍ଳୋକ ଯେଉଁ ରହିଛନ୍ତି, ବିଭିନ୍ନ ଯେଉଁ ଜ୍ଞାନ ଉପଦେଶ ଦେଇଛନ୍ତି ଅର୍ଜୁନକୁ, ଗୋଟିଏ ଶ୍ଳୋକ ପରେ ଆଉ ଗୋଟିଏ ଶ୍ଳୋକ କାହିଁକି କହିଲେ ଭଗବାନ, ଭଗବାନ କ'ଣ ଚିନ୍ତା କଲେ, ଭଗବାନ ଯେତେବେଳେ କଥା କହୁଛନ୍ତି ଅର୍ଜୁନ କ'ଣ ଚିନ୍ତା କରୁଛନ୍ତି, ଏସବୁକୁ ଆଚାର୍ଯ୍ୟମାନେ ଚିନ୍ତା କରୁଛନ୍ତି ଜାଣିଛନ୍ତି, ତେଣୁ ସେମାନେ ସବୁ ଟିକାରେ ସବୁ କହୁଛନ୍ତି ଗୋଟିଏ ଶ୍ଳୋକ ପରେ ଆଉ ଗୋଟିଏ ଶ୍ଳୋକ କାହିଁକି କୁହାଗଲା, ଲିଙ୍କ କୁହାଯାଏ ଲିଙ୍କ। ତେଣୁ ଭଗବାନ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ହରି ଶବ୍ଦ ଯେଉଁ ବ୍ୟବହାର କଲେ, କାହିଁକି ହରି ଶବ୍ଦ ବ୍ୟବହାର କଲେ ନା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ସୋ ଭକ୍ତ ବିପଦ, ବର୍ତ୍ତମାନ ତାଙ୍କର ଭକ୍ତମାନେ ସତାନ ତାଙ୍କର ଭକ୍ତମାନେ ବିପଦରେ ପଡ଼ିଗଲେ, ଏବଂ ଖଳ ଜୀବନ, ଖଳ ଯେଉଁ ରହିଛି ଖଳସ୍ୟ ଜୀବନ, ତେଣୁ ତାର ସଂସାର ମଧ୍ୟ ହରଣ ହେବ, ଏବଂ ବିପଦ ହରଣ ହେବ ତାର ସଂସାର ମଧ୍ୟ ହରଣ ହେବ, ତେଣୁ ହରଣା ହରି ସେଥି ହରି ସତ ବ୍ୟବହାର କରାଗଲ। ତେଣୁ ହରି ଯେମିତି ନ ଚାହିଁଲେ ମଧ୍ୟ ଭଗବାନଙ୍କର ଭକ୍ତମାନେ ପ୍ରବେଶ କରିଗଲେ ପାପର ମୁଖରେ, ପାପରୂପକ ଅଭାସର ମୁଖରେ ପ୍ରବେଶ କଲେ, ସେହିଭଳି ଭାବରେ ଭଗବାନ ନ ଚାହିଁଲେ ମଧ୍ୟ ଆମେ ମଧ୍ୟ ପ୍ରବେଶ କରିଯାଇଛେ, ପାପ ପାପ ପାପମୟ ଜଗତ ଭିତରେ ପ୍ରବେଶ କରିଯାଇଛେ, ତେଣୁ ଏଥିରୁ ଉଦ୍ଧାର ହେବା ପାଇଁ ଭଗବାନ ମଧ୍ୟ ଚିନ୍ତା କରୁଛନ୍ତି କେମିତି ଏମାନଙ୍କୁ ଉଦ୍ଧାର କରାଯିବ। ଲା ଲା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନଂ ସଦାମ୍ୟହଂ, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ଆସୁଛନ୍ତି ଉଦ୍ଧାର କରିବା ପାଇଁ, ଆମକୁ ଆସୁଛନ୍ତି ଉଦ୍ଧାର କରିବା ପାଇଁ, ଭଗବାନ ଚାହାନ୍ତିନି ଆମେ ବହୁତ ଜାଗାରେ ପ୍ରବେଶ କରୁ, କିନ୍ତୁ ଆମେ ପ୍ରବେଶ କରିଛେ ଯେମିତି ସାଙ୍ଗ ବାଳକମାନେ ଖେଳରେ ଖେଳେ କ'ଣ ଅଛି ତା ପାଟି ଭିତରେ ଦେଖିବା, ତେଣୁ ସେଇଭଳି ଭାବରେ କେତେ ଆନନ୍ଦ ରହିଛି ଉପଭୋଗରେ, ଭଗବାନ ଯଦି ଉପଭୋଗ କରୁଛନ୍ତି ଉପଭୋଗକାରୀ ଅଛନ୍ତି ସିଏ, ଆମେ ମଧ୍ୟ ଟିକେ ଉପଭୋଗ କରିବା ଭଗବାନଙ୍କୁ ଭୁଲିକିରି, ତେଣୁ ଆମେ ଯେତେବେଳେ ଚାହୁଁଛେ ପ୍ରବେଶ କରିଯାଉଛେ ଭୌତିକ ଜଗତରେ, ତେଣୁ ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ୁଛି କେମିତି ଉଦ୍ଧାର କରାଯିବ। ଭଗବାନ ନିଜେ ଆସୁଛନ୍ତି, ତାଙ୍କର ନିଜ ଜନମାନଙ୍କୁ ପଠାଉଛନ୍ତି, ପ୍ରବେଶ ପ୍ରେରଣା କରୁଛନ୍ତି, ଏବଂ ସେମାନେ ତାଙ୍କ ଶରଣରେ ଗଲେ ଆମେ ଏଇ ଅଘ ଯେଉଁ ରଘାସୁର ମୁଖରେ ଯେମିତି ଛାଗବାଳକ ମାନେ ରହିଥିଲେ ଉଦ୍ଧାର ପାଇଲେ ଲୀଳାଟି ବର୍ଣ୍ଣନା କରାଯିବ। ତେଣୁ ଆମେ ମଧ୍ୟ ଏ ଯେଉଁ ଲୀଳାଟି ଏଇଟା ଆମେ ବର୍ଣ୍ଣନା କରୁଛେ, ଭକ୍ତମାନେ ଏ ଲୀଳାକୁ ବର୍ଣ୍ଣନା କରନ୍ତି ଯେ ଆମେ ମଧ୍ୟ ସେଇଭଳି ଭାବରେ ଅଜଗର ମୁଖରେ ପ୍ରବେଶ କରିଛେ। ସମୟ ରୂପକ ଅଜଗରରେ କାଳସ୍ମୀ କାଳସ୍ମୀ ଲୋକକ୍ଷୟ ପ୍ରବୃଦ୍ଧ ଲୋକାନ ସମାହର୍ତ୍ତି ଭିହ ପ୍ରବୃତ୍ତ ରୀତେ ବିତ୍ୱାମ ନ ଭବିଷ୍ୟନ୍ତି ସର୍ବେ ଯିଏ ଅବସ୍ଥା ପ୍ରମୁଖେ ଧାତରାଷ୍ଟ୍ରା। ଏ କାଳ ସର୍ପର କ'ଣ ତୁଣ୍ଡରେ ଆମେ ପ୍ରବେଶ କରିଯାଇଛେ ବର୍ତ୍ତମାନ। ତେଣୁ ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ୁଛି କେମିତି ଏମାନଙ୍କୁ ଉଦ୍ଧାର କରାଯିବ, ବଦ୍ଧଜୀବକୁ କେମିତି ଉଦ୍ଧାର କରାଯିବ। ସେଥିପାଇଁ ସାଧୁ ଶାସ୍ତ୍ର ଗୁରୁ କୃଷ୍ଣ ଭୁଲି ସେଇ ଜୀବ ଅନାଦିବ ମୁଖ କୃଷ୍ଣ ଭୁଲି ସେଇ ଜୀବ ଅନାଦିବ ମୁଖ ତେଣୁ ମାୟା ମୁଗ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ମାୟା ମୁଗ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଜୀବେର କୃପାୟ କୈଳ କୃଷ୍ଣ ବେଦ ପୁରାଣ ଜୀବେର ଏଇ ଯେଉଁ ଆମ କାଳ ସର୍ପ ତୁଣ୍ଡରେ ଆମେ ପ୍ରବେଶ କରିଯାଇଛେ ଆମକୁ ଉଦ୍ଧାର କରିବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁଙ୍କର ବ୍ୟବସ୍ଥା କରିଛନ୍ତି। ତାଙ୍କର ଶରଣରେ ଯଦି ଯିବା ଆମେ ତାହେଲେ ଆମେ ଏଇ କାଳ ସର୍ପର ତୁଣ୍ଡରୁ ଉଦ୍ଧାର ପାଇପାରିବା। ତେଣୁ ଆମର କଥା କି ବିଶ୍ୱାସ ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି ନହେଲେ ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଧରା କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରଭକୁନ୍ଦ କି ତାଇ ଗୌର ପ୍ରମାନନ୍ଦେ।